ନମସ୍କାର, ମୁଁ 22 ନମ୍ବର ୱାର୍ଡର ଶ୍ୟାମପୁର ଗାଁର ବାସିନ୍ଦା ଅଟେ। ମୋ ନାଁ ହେଉଛି ପୁଷ୍ପଲତା ବେହେରା। ଆମ ସାହିରେ ମାଇକ୍ରୋ ପ୍ଲାନିଂ ଜରିଆରେ ଗୋଟେ ମିଟିଂ ପ୍ରତ୍ୟେକ ମାସରେ କରାଯାଉଛି। ତାହା ସେଥିରେ ଆମର ଯାହା ଭଲ ମନ୍ଦ ଲାଇଟ୍, ଡ୍ରେନ୍ ଏବଂ ପାଣି ସମସ୍ୟା ଯାହା ରହୁଛି ସେଥିରେ ଆଲୋଚନା କରାଯାଉଛି, ଆଉ ସେଥିରେ ଯାହା କିଛି ସମାଧାନ ହେଇପାରୁଛି। ଯଦି ସେଥିରେ କିଛି ସମାଧାନ ହେଇ ନ ପାରୁଛି ତାହେଲେ ଆମର ଯୋଉ ରିଭ୍ୟୁ ମିଟିଂ ହେଉଛି ୱାର୍ଡ ଲେବୁଲରେ, ସେଥିରେ ଆମର ଯୋଉ ଜିନିଷଟା ନ ହେଇପାରୁଛି ତାହା ଦ୍ୱାରା ଆମର ସମାଧାନ କରାଯାଉଛି। ଏହାଦ୍ୱାରା ଆମର ସାହିର ବହୁତ ଉପକୃତ ହେଇପାରୁଛି, ଆଉ କିଛି କାମ ହେଇଛି, ଆଉ ବି କିଛି ଲାଇଟ୍ କାମ ବାକି ଅଛି।